ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু শ্রীকৃষ্ণ বহুমূল্য নামের শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার বহুমূল্য সময় দিয়ে আমি বিশেষ ধন্যবাদ। কেবল সে নুহে, আপনার থরক থর পত্র মাধ্যমে আমি যোগাযোগ রক্ষা করুবার জাঁ আমি বিশেষ আনন্দিত। প্রভু আপনার আশীর্বাদ করতু, আহরি আত্মিক জীবনে বর্ধিষ্ণু করতু। ଆମର ଅନୁରୋଧ, ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ଉତ୍ସାହିତ କରନ୍ତୁ, ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ମଧ୍ୟ ଉତ୍ସାହିତ କରନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ନିତ୍ୟ ଜୀବିତ ପ୍ରିୟ ପବିତ୍ର ପ୍ରଭୁ, ତୁମର ପ୍ରତିଜ୍ଞାଯୁକ୍ତ ବାକ୍ୟ ନିମନ୍ତେ ତୁମର ଧନ୍ୟବାଦ କରୁଅଛୁ। ତୁମର ସତ୍ୟତା ନିମନ୍ତେ, ତୁମର ବିଶ୍ୱସ୍ତତା ନିମନ୍ତେ, ତୁମର ଉତ୍ତମତା ନିମନ୍ତେ ପ୍ରଭୁ ତୁମର ଧନ୍ୟବାଦ କରୁଅଛୁ। ପ୍ରଭୁ ଆଜି ମଧ୍ୟ ଆମେ ତୁମର ବାକ୍ୟ ମଧ୍ୟ ଦେଇ ତୁମର ସ୍ୱର ଶୁଣିବା ନିମନ୍ତେ ପ୍ରଭୁ ତୁମ ନିକଟକୁ ଆସିଅଛୁ। ପ୍ରଭୁ ତୁମେ ଆମମାନଙ୍କ ସହିତ କଥା କୁହ, ତୁମେ ଆମମାନଙ୍କୁ ତୁମର ସେହି ପ୍ରେମର ବାହୁରେ ଆମମାନଙ୍କୁ ସ୍ପର୍ଶ କରି ଆମମାନଙ୍କର ଜୀବନ ମଧ୍ୟରୁ ସମସ୍ତ ଭୟ ଦୁଃଖ ଦୂର କରି ଆମମାନଙ୍କୁ ତୁମର ସେହି ଶାନ୍ତି ଆନନ୍ଦ ଅନୁଭବ କରିବା ପାଇଁ ଦିଅ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କରି ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସୁରକ୍ଷା ପ୍ରଦାନ କର। ପ୍ରତ୍ୟେକଙ୍କ ଜୀବନରେ ତୁମର ମହତ ଇଚ୍ଛା ଅଭିମତ ତୁମେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫିସିୟ ପ୍ରଥମ ପର୍ବର 18 ପଦରୁ ଆରମ୍ଭ କରି 23 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଆମେ ବର୍ତ୍ତମାନ ସେହି ପବିତ୍ର ଆତ୍ମାଙ୍କର କାର୍ଯ୍ୟ ବିଷୟ ନେଇ ଲକ୍ଷ୍ୟ କରୁଅଛୁ, ଯାହାକି ସେ ଆମମାନଙ୍କର ଆତ୍ମିକ ଚକ୍ଷୁକୁ ଖୋଲି ଦିଅନ୍ତି ଓ ଈଶ୍ୱରଙ୍କ ବାକ୍ୟ ବିଷୟ ନେଇ ଆମମାନଙ୍କୁ ଶିକ୍ଷା ଦିଅନ୍ତି। ଆସନ୍ତୁ ଆମେ ତହିଁର କ୍ରମଶଃ ଆଜି ମଧ୍ୟ ଏହି ଅଧ୍ୟୟନରେ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ପ୍ରଥମ ପର୍ବର 18 ପଦରେ ଏହିପରି ଲେଖା ଅଛି, ସେଥିରେ ତୁମ୍ଭମାନଙ୍କ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ତାହାଙ୍କ ଆହ୍ୱାନର ଭରସା କ'ଣ, ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବ ରୂପ ଧନ କ'ଣ, ପୁଣି ବିଶ୍ୱାସୀ ଯେ ଆମ୍ଭେମାନେ ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କ'ଣ, ଏହିସବୁ ଜାଣିପାର। ଲେଖା ଅଛି, ସେଥିରେ ତୁମମାନଙ୍କ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ। ଏହା ଆପଣଙ୍କ ମସ୍ତିଷ୍କର ଚକ୍ଷୁ ନୁହେଁ, ମାତ୍ର ହୃଦୟର ଚକ୍ଷୁ, ଯାହାକି ବୁଝିବା ଉଚିତ। ଆତ୍ମିକ ସତ୍ୟତାକୁ ଜାଣିବାକୁ ହେଲେ ସେହିସବୁ ଆତ୍ମିକ ଭାବେ ବୁଝିବାକୁ ହେବ, ମସ୍ତିଷ୍କ ମଧ୍ୟରେ ନୁହେଁ, ମାତ୍ର ହୃଦୟ ମଧ୍ୟରେ ଗ୍ରହଣ କରିବାକୁ ହେବ। କାରଣ ଶାସ୍ତ୍ର ମଧ୍ୟ ମସ୍ତିଷ୍କ ଉପରେ ଗୁରୁତ୍ୱ ନ ଦେଇ ହୃଦୟ ଉପରେ ଗୁରୁତ୍ୱ ଦିଏ, କାରଣ ସେହିସବୁ ପବିତ୍ର ଆତ୍ମାଙ୍କ କାର୍ଯ୍ୟ, ଯାହାକି ସେ ମନୁଷ୍ୟର ହୃଦୟ ମଧ୍ୟରେ କାର୍ଯ୍ୟ ସାଧନ କରିବା ଦ୍ୱାରା ସମ୍ଭବ ହୋଇଥାଏ। ସେଥିପାଇଁ ରୋମିଓ 10 ପର୍ବର 9 ଓ 10 ପଦରେ ଲେଖା ଅଛି, ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ, ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ। କାରଣ ଧାର୍ମିକତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ। ପ୍ରିୟ ବନ୍ଧୁ, ଯେଉଁ ପର୍ଯ୍ୟନ୍ତ ଆତ୍ମିକ ଜ୍ଞାନକୁ ବିଚାରରେ ଅଣାଯାଏ, କୌଣସି ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ସହାୟତା ବିନା ସେହି ଜ୍ଞାନ ପ୍ରାପ୍ତ ହୋଇନପାରେ କି ତାହା ବୁଝି ନପାରେ। ପ୍ରଥମ କରନ୍ତିୟ 2 ପର୍ବର 9 ଓ 10 ପଦରେ ଏହିପରି ଲେଖା ଅଛି, ଚକ୍ଷୁ ଯାହା ଦେଖିନାହିଁ, କର୍ଣ୍ଣ ଯାହା ଶୁଣିନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି, କିନ୍ତୁ ଈଶ୍ୱର ଆମମାନଙ୍କ ନିମନ୍ତେ ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି। ଯେଣୁ ଆତ୍ମା ସମସ୍ତ ବିଷୟ, ହଁ ଈଶ୍ୱରଙ୍କର ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି। ତେବେ ଏଠାରେ ମୁଁ କହିରଖେ ଯେ ଈଶ୍ୱରଙ୍କ ଆତ୍ମା ଆଜି ଆମ୍ଭମାନଙ୍କୁ ଶିକ୍ଷା ଦିଅନ୍ତି। ଆଜି କାହିଁକି ଅନେକ ଲୋକ ଈଶ୍ୱରଙ୍କ ବାକ୍ୟକୁ ବୁଝିପାରନ୍ତି ନାହିଁ, କିମ୍ବା ସେହି ବାକ୍ୟର ସତ୍ୟତାକୁ ଜାଣିପାରନ୍ତି ନାହିଁ? ଏହାର କାରଣ ହେଉଛି ସେମାନେ ପବିତ୍ର ଆତ୍ମା ଅର୍ଥାତ୍ ଈଶ୍ୱରଙ୍କ ଆତ୍ମାଙ୍କ ଚାଳନା ଲୋଡ଼ନ୍ତି ନାହିଁ କି ପବିତ୍ର ଆତ୍ମାଙ୍କର ଶିକ୍ଷକତାକୁ ଚାହାନ୍ତି ନାହିଁ, ମାତ୍ର ସେମାନେ ବକ୍ତାମାନଙ୍କର ଶିକ୍ଷା ଉପରେ କିମ୍ବା ମନୁଷ୍ୟମାନଙ୍କର ମତାମତ ଉପରେ ନିର୍ଭର କରନ୍ତି। କିନ୍ତୁ ଈଶ୍ୱରଙ୍କ ବାକ୍ୟକୁ ନିଜେ ଭଲ ଭାବେ ଅଧ୍ୟୟନ କରିବାକୁ ଇଚ୍ଛା କରନ୍ତି ନାହିଁ କି ସେହି ବାକ୍ୟର ଗଭୀର ମର୍ମକୁ ବୁଝିବା ନିମନ୍ତେ ପବିତ୍ର ଆତ୍ମାଙ୍କର ଚାଳନା ତଥା ଶିକ୍ଷାକୁ ଲୋଡ଼ନ୍ତି ନାହିଁ। ତେଣୁ ପ୍ରିୟ ବନ୍ଧୁ, ଆପଣ ଯଦି ଈଶ୍ୱରଙ୍କ ବାକ୍ୟ ମଧ୍ୟରୁ କୌଣସି ବିଷୟ ବୁଝିପାରୁନାହାନ୍ତି, ତାହେଲେ କାହିଁକି ପବିତ୍ର ଆତ୍ମାଙ୍କର ଚାଳନାକୁ ଲୋଡ଼ୁନାହାନ୍ତି? କାହିଁକି ଈଶ୍ୱରଙ୍କ ଆତ୍ମାଙ୍କ ଶିକ୍ଷା ଉପରେ ନିର୍ଭର କରୁନାହାନ୍ତି? ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ସମୟ ଦିଅନ୍ତୁ ଓ ଯେତେବେଳେ ଆପଣ କୌଣସି ବିଷୟକୁ ବୁଝିପାରୁନାହାନ୍ତି ବା ଯଦି କୌଣସି ଏକ ଅଂଶ ଆପଣଙ୍କୁ ଅର୍ଥହୀନ ବୋଲି ବୋଧ ହେଉଛି, ତାହେଲେ ସେହି ମୁହୂର୍ତ୍ତରେ ଆଣ୍ଠେଇକି ପ୍ରାର୍ଥନା କରନ୍ତୁ ଓ ସେହି ଅଂଶର ଅର୍ଥକୁ ବୁଝିବା ନିମନ୍ତେ ଈଶ୍ୱରଙ୍କ ଆତ୍ମାଙ୍କର ସହାୟତା ନିଅନ୍ତୁ, ତାହେଲେ ଆପଣ ତାହା ବୁଝିବା ନିମନ୍ତେ ସମର୍ଥ ହୋଇପାରିବେ। କାରଣ ଈଶ୍ୱରଙ୍କ ବାକ୍ୟକୁ ବୁଝିବାକୁ ହେଲେ ଈଶ୍ୱରଙ୍କ ଆତ୍ମାଙ୍କର ସହାୟତା ନିତାନ୍ତ ଆବଶ୍ୟକ। ସେ ମୋତେ ଶିକ୍ଷା ଦିଅନ୍ତି ଓ ମୁଁ ବିଶ୍ୱାସ କରେ ଯେ ସେ ଆପଣଙ୍କୁ ମଧ୍ୟ ଶିକ୍ଷା ଦେବେ। ଆପଣ ମନୁଷ୍ୟ ଉପରେ ନିର୍ଭର କରନ୍ତୁ ନାହିଁ। କିନ୍ତୁ ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତୁ, ପବିତ୍ର ଆତ୍ମାଙ୍କର ସହାୟତା ଲୋଡ଼ନ୍ତୁ, ସେ ଆପଣଙ୍କୁ ଉପଯୁକ୍ତ ଶିକ୍ଷା ଦେବେ। ପ୍ରିୟ ବନ୍ଧୁ, ପବିତ୍ର ଆତ୍ମା ଆଜି ଆମମାନଙ୍କୁ ଶିକ୍ଷା ଦେବାକୁ ଚାହାନ୍ତି, କିନ୍ତୁ କାରଣଟି ହେଉଛି ଯେ ଅଧିକାଂଶ ଆଜି ଈଶ୍ୱରଙ୍କ ଆତ୍ମାଙ୍କର ସାହାଯ୍ୟ ନ ଲୋଡ଼ି ମନୁଷ୍ୟମାନଙ୍କ ଜ୍ଞାନରେ ବା ନିଜର ଜ୍ଞାନରେ ଈଶ୍ୱରଙ୍କ ବାକ୍ୟର ଗଭୀରତାକୁ ମାପିବା ନିମନ୍ତେ ଚେଷ୍ଟା କରନ୍ତି, ମାତ୍ର ସେମାନେ ବିଫଳ ହୁଅନ୍ତି ଓ ଈଶ୍ୱରଙ୍କ ବାକ୍ୟର ବିକୃତ ଅର୍ଥ କରି ଲୋକମାନଙ୍କୁ ଭ୍ରାନ୍ତ ଶିକ୍ଷାରେ ପରିଚାଳିତ କରାନ୍ତି। କିନ୍ତୁ ଆମେ ଏଥିପ୍ରତି ସତର୍କ ହେବା ଉଚିତ। ଲେଖା ଅଛି, ତାହାଙ୍କ ଆହ୍ୱାନର ଭରସା କ'ଣ? ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବ ରୂପ ଧନ କ'ଣ? ଏହିସବୁ ଜାଣିପାର। ଆମେମାନେ ଶିକ୍ଷା କରିଛୁ ଯେ ପ୍ରଭୁଙ୍କଠାରେ ଆମମାନଙ୍କର ଏକ ଉତ୍ତରାଧିକାର ରହିଅଛି, କିନ୍ତୁ ଆମେମାନେ ମଧ୍ୟ ଜାଣି ରଖିବାକୁ ହେବ ଯେ ତାହାଙ୍କର ଏକ ଉତ୍ତରାଧିକାର ଆମ୍ଭମାନଙ୍କଠାରେ ଅଛି। ଦୃଷ୍ଟାନ୍ତ ସ୍ୱରୂପେ ଆମେ ପୁରାତନ ନିୟମର କିଣାନ ଦେଶକୁ ନେଇପାରିବା। କିଣାନ ଦେଶ ଈଶ୍ୱରଙ୍କର ଥିଲା, ମାତ୍ର ସେ ଇସ୍ରାଏଲ ସନ୍ତାନଗଣକୁ ସେମାନଙ୍କର ଅଧିକାର ରୂପେ ପ୍ରଦାନ କଲେ। ମାତ୍ର ଦିନ ଆସୁଅଛି ଈଶ୍ୱର ସମଗ୍ର ବିଶ୍ୱକୁ ପୁନର୍ବାର ତାହାଙ୍କର ଅଧିକାର ମଧ୍ୟକୁ ଫେରାଇ ନେବେ ଓ ଇସ୍ରାଏଲ ସନ୍ତାନଗଣକୁ ଓ ସେମାନଙ୍କର ଦେଶକୁ ନିଜର ବୋଲି ସାବ୍ୟସ୍ତ କରାଇବେ। ସେମାନେ ତାହାଙ୍କର ଅଧିକାର ସ୍ୱରୂପ ହେବେ। ଆଜି ଆପଣ ଓ ମୁଁ ବିଶ୍ୱାସୀ ହିସାବରେ ତାହାଙ୍କର ମଣ୍ଡଳୀ ସ୍ୱରୂପ ଓ ଈଶ୍ୱର ଆମମାନଙ୍କ ମଧ୍ୟରେ ତାହାଙ୍କର କାର୍ଯ୍ୟ ସାଧନ କରନ୍ତି। ମାତ୍ର ଦିନ ଆସୁଅଛି ଯେତେବେଳେ କି ଆମେ ତାହାଙ୍କ ସହିତ ରାଜତ୍ୱ କରିବା, ସେ ଆମମାନଙ୍କୁ ତାହାଙ୍କର ଉତ୍ତରାଧିକାର ସ୍ୱରୂପେ ଦାବି କରିବେ। ହଁ, ଏହା ଆମମାନଙ୍କ ନିମନ୍ତେ ଆଶ୍ଚର୍ଯ୍ୟବୋଧ ହୋଇପାରେ, ମାତ୍ର ପବିତ୍ର ଆତ୍ମା ତହିଁର ବାସ୍ତବତା ଆମମାନଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଅନ୍ତି। 19 ପଦରେ ଆମେ ଦେଖୁ ଲେଖା ଅଛି, ପୁଣି ବିଶ୍ୱାସୀ ଯେ ଆମ୍ଭେମାନେ ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ୱ କ'ଣ ଏହିସବୁ ଜାଣିପାର। ତାଙ୍କ ଶକ୍ତିର ଅତ୍ୟଧିକ ମହତ୍ୱ କ'ଣ? ତେବେ ଦେଖନ୍ତୁ ପ୍ରଥମ ପର୍ବର 20 ଓ 21 ପଦରେ ଲେଖା ଅଛି, ସେହି ଶକ୍ତି ସେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ, ପୁଣି ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଲେ। ସେହି ଅତ୍ୟଧିକ ଶକ୍ତି ଯାହାକି ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇବାରେ କାର୍ଯ୍ୟ ସାଧନ କରିଅଛି, ସେହି ଶକ୍ତି, ଏହା ଏକ ଚମତ୍କାର ଶକ୍ତି। ଏହା କେବଳ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉଠାଇବାର ଶକ୍ତି ନୁହେଁ, ମାତ୍ର ଏହା ମଧ୍ୟ ଖ୍ରୀଷ୍ଟଙ୍କୁ ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଅଛି, ଆଉ ତାହା ହେଉଛି ସ୍ୱର୍ଗାରୋହଣର ଶକ୍ତି। ଆଜି ଆମେ ପ୍ରଭୁ ଯୀଶୁଙ୍କର ସ୍ୱର୍ଗାରୋହଣ ଉପରେ ବିଶେଷ ଗୁରୁତ୍ୱ ଦେଉନା, ଆମେ ତାହାଙ୍କର ସେହି ସ୍ୱର୍ଗାରୋହଣର ବିଷୟକୁ ମଧ୍ୟ ସ୍ମରଣ କରୁନା, ଆମେ ସେହି ଘଟଣାଟିକୁ ଅତି ହାଲୁକା ମନେ କରୁ। ଆମେ ଖ୍ରୀଷ୍ଟଙ୍କ ଜନ୍ମ ଜୟନ୍ତୀ ଓ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଅର୍ଥାତ୍ ଇଷ୍ଟର ଉପରେ ବିଶେଷ ଗୁରୁତ୍ୱ ଦେଇଥାଉ, କିନ୍ତୁ ଆମେ ସେହି ସ୍ୱର୍ଗାରୋହଣର ଶକ୍ତି ଉପରେ କେବେ ଚିନ୍ତା କରିଛୁ କି? ପ୍ରଭୁ ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେବା ପରେ ଶିଷ୍ୟମାନଙ୍କୁ ଦର୍ଶନ ଦେଇ ଓ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ ସେମାନଙ୍କୁ କହି ସ୍ୱର୍ଗାରୋହଣ କଲେ। ପ୍ରେରିତ ପ୍ରଥମ ପର୍ବର 3 ପଦରେ ଏହିପରି ଲେଖା ଅଛି, ସେ ମଧ୍ୟ ଆପଣା ଦୁଃଖଭୋଗ ଉତ୍ତାରେ ଅନେକ ପ୍ରମାଣ ଦ୍ୱାରା ସେମାନଙ୍କ ନିକଟରେ ନିଜକୁ ସଜୀବ ଦେଖାଇଲେ, ପୁଣି 40 ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ କହିଲେ। ତାହାଙ୍କର ସ୍ୱର୍ଗାରୋହଣ ନେଇ ସେହି ପ୍ରେରିତ 1 ପର୍ବ 11 ପଦରେ ଏହିପରି ଲେଖା ଅଛି, ପୁଣି ସେମାନେ କହିଲେ, ହେ ଗାଲିଲିଓ ଲୋକେ, କାହିଁକି ତୁମେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ? ଏହି ଯେଉଁ ଯୀଶୁ ତୁମମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ। ପ୍ରିୟ ବନ୍ଧୁ, ତାହା ହିଁ ହେଉଛି ଶକ୍ତି। ଆମ୍ଭେମାନେ ଏହାର କିଛି ମାତ୍ରା ଲକ୍ଷ୍ୟ କରିବା ନିମନ୍ତେ ଆରମ୍ଭ କରୁଅଛୁ, କିନ୍ତୁ ଚିନ୍ତା କରନ୍ତୁ, ଯେଉଁ ଶକ୍ତି ଏକ କ୍ଷେପଣାସ୍ତ୍ରକୁ ତଳୁ ଉଠାଇ ଶୂନ୍ୟ ଆକାଶକୁ ନେଇଯାଏ, ଆଉ ଯେଉଁ ଶକ୍ତିକି ମନୁଷ୍ୟକୁ ଚନ୍ଦ୍ରପୃଷ୍ଠକୁ ନେଇ ପୁନର୍ବାର ଭୂପୃଷ୍ଠକୁ ଓହ୍ଲାଇ ଆଣେ, ତାହା ହିଁ ଦୃଶ୍ୟ ସ୍ତରରେ ଏକ ଶକ୍ତି। କିନ୍ତୁ ଯେଉଁ ଶକ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନେଇ ପିତା ଈଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱରେ ବସାଇଅଛି, ତାହା ଆଜି ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଉପଭୋଗ୍ୟ। ତାହା ହିଁ ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ, ଆଉ ସେହି ଶକ୍ତି ଆଜି ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ସେ ପ୍ରଦାନ କରନ୍ତି। ସେହି କାରଣରୁ ପ୍ରେରିତ ପାଉଲ ପ୍ରାର୍ଥନା କରନ୍ତି ଯେ ଯେପରି ଖ୍ରୀଷ୍ଟ ବିଶ୍ୱାସୀମାନେ ସେହି ଶକ୍ତି ସମ୍ପର୍କରେ ଜାଣିବାକୁ ପାରନ୍ତି, ସେହି ଶକ୍ତିର ଅତ୍ୟଧିକ ମହତ୍ତ୍ୱକୁ ଜାଣିବାକୁ ପାରନ୍ତି। ଏପରିକି ଫିଲିପିୟ ତିନି ପର୍ବର ଦଶ ପଦରେ ପ୍ରେରିତ ପାଉଲ ପ୍ରକାଶ କରନ୍ତି, ଯେପରି ମୁଁ ତାହାଙ୍କୁ ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହୁଏ, ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ। ଏହାପରେ ସେହି ପ୍ରଥମ ପର୍ବର ବାଇଶ ଓ ତେଇଶ ପଦରେ ଏହିପରି ଲେଖା ଅଛି, ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବସିଭୂତ କରି ରଖି ତାହାଙ୍କୁ ସର୍ବବିଷୟର ମସ୍ତକ ସ୍ୱରୂପେ ମଣ୍ଡଳୀକୁ ଦାନ କଲେ। ସେହି ମଣ୍ଡଳୀ ତାହାଙ୍କ ଶରୀର ସ୍ୱରୂପ, ଅର୍ଥାତ୍ ଯେ ସମସ୍ତ ବିଷୟକୁ ସର୍ବତ ଭାବରେ ପୂର୍ଣ୍ଣ କରନ୍ତି ତାହାଙ୍କର ପୂର୍ଣ୍ଣତା। ଆପଣ ଦେଖନ୍ତୁ, ପାଉଲ ଏଠାରେ ଅତି ଚମତ୍କାର ଭାବରେ ଖ୍ରୀଷ୍ଟଙ୍କ ମଣ୍ଡଳୀ ଉପରେ ପ୍ରାଧାନ୍ୟ ଦିଅନ୍ତି। ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର ଓ ଖ୍ରୀଷ୍ଟ ହେଉଛନ୍ତି ମଣ୍ଡଳୀର ମସ୍ତକ। ଦିନେ ପ୍ରତ୍ୟେକ ବିଷୟ ତାହାଙ୍କର ଅଧୀନ ହେବାକୁ ଯାଉଅଛି। ଏବ୍ରି ପତ୍ରର ଲେଖକ ଏହି ବିଷୟକୁ ଅତି ପରିଷ୍କାର ଭାବେ ଉଲ୍ଲେଖ କରନ୍ତି, ଯାହାକି ଏବ୍ରି ଦୁଇ ପର୍ବର ଆଠ ପଦରେ ଲେଖା ଅଛି, ତୁମ୍ଭେ ତାହାର ପାଦ ତଳେ ସମସ୍ତ ବିଷୟ ଅଧୀନ କରି ରଖିଅଛ। ପ୍ରକୃତରେ ସେ ସମସ୍ତ ବିଷୟକୁ ତାହାର ବଶୀଭୂତ କରିବାରେ କୌଣସି ବିଷୟକୁ ତାହାର ଅବଶୀଭୂତ କରି ଛାଡ଼ିନାହାନ୍ତି। ଆମ୍ଭେମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟ ତାହାର ବଶୀଭୂତ ହୋଇଥିବାର ଦେଖୁନାହୁଁ ସତ। ଏହି ବର୍ତ୍ତମାନ ସମୟରେ କେବଳ ଗୋଟିଏ ବିଷୟ ତାହାଙ୍କର ଅଧୀନ ହୋଇଅଛି, ଆଉ ତାହା ହେଉଛି ତାହାଙ୍କର ମଣ୍ଡଳୀ, ଅର୍ଥାତ୍ ତାହାଙ୍କର ପ୍ରକୃତ ବିଶ୍ୱାସୀ ମଣ୍ଡଳୀ ବା ସତ୍ୟ ମଣ୍ଡଳୀ, ଯାହାକି ପ୍ରକୃତ ବିଶ୍ୱାସୀମାନଙ୍କୁ ନେଇ ଗଠିତ। ଆଉ ସେହି ମଣ୍ଡଳୀର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ। ପ୍ରିୟ ବନ୍ଧୁ, ବର୍ତ୍ତମାନ ଏପରି ଅନେକ ଖ୍ରୀଷ୍ଟୀୟ ମଣ୍ଡଳୀଗୁଡ଼ିକ ରହିଅଛି ଯାହାକି କେବଳ ନାମଧାରୀ, କିନ୍ତୁ ସେମାନେ ବାସ୍ତବରେ ଖ୍ରୀଷ୍ଟଙ୍କର କଥା ଶୁଣନ୍ତି ନାହିଁ କି ଖ୍ରୀଷ୍ଟଙ୍କୁ ମଣ୍ଡଳୀର ମସ୍ତକ ସ୍ୱରୂପେ ରଖି ଗୌରବ ଦିଅନ୍ତି ନାହିଁ। ମାତ୍ର ପ୍ରକୃତ ମଣ୍ଡଳୀ ପ୍ରକୃତ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ନେଇ ଗଠିତ, ଯାହାର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ ଓ ବିଶ୍ୱାସୀ ମଣ୍ଡଳୀ ହେଉଛନ୍ତି ତାହାଙ୍କ ଶରୀର ଓ ତାହାଙ୍କର ଅଧୀନ। ସେଥିପାଇଁ ପ୍ରଥମ କରନ୍ଥୀୟ ବାର ପର୍ବର ବାର ଓ ତେର ପଦରେ ଏହିପରି ଲେଖା ଅଛି, କାରଣ ଯେପରି ଶରୀର ଏକ ଆଉ ସେଥିର ଅଙ୍ଗ ପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଏକ ଶରୀର ଅଟେ, ସେହିପରି ମଧ୍ୟ ଖ୍ରୀଷ୍ଟ। ଯେଣୁ ଆମ୍ଭେମାନେ ଜିଉଦୀ ହେଉ ବା ଗ୍ରୀକ୍ ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ, ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ। ପ୍ରିୟ ବନ୍ଧୁ, ଆଜି ଆମମାନେ କ'ଣ ଈଶ୍ୱରଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱକୁ ଉପଲବ୍ଧି କରିପାରିଛୁ କି? ଆମେ କ'ଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ପୁନରୁତ୍ଥାନ ଓ ସ୍ୱର୍ଗାରୋହଣରେ ବିଶ୍ୱାସ କରି ସେହି ପୁନରୁତ୍ଥାନର ଶକ୍ତିକୁ କ'ଣ ନିଜ ଜୀବନରେ ଅନୁଭବ କରିପାରିଛୁ କି? ଆମେ କ'ଣ ଆତ୍ମିକ ଜୀବନରେ ସେହି ଅନୁଭୂତିର ମଧ୍ୟ ଦେଇ ଆସିଅଛୁ କି? ଆମେ କ'ଣ ଖ୍ରୀଷ୍ଟଙ୍କ ସହିତ ପାପରେ ମୃତ ହୋଇ ଧର୍ମରେ ଜୀବିତ ହୋଇଅଛୁ କି? ଯଦି ନାହିଁ, ତାହେଲେ ଆଜି ହିଁ ତାହା ଅନୁଭବ କରିବା ନିମନ୍ତେ ଚେଷ୍ଟା କରୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ସେହି ପୁନରୁତ୍ଥାନର ଅଂଶୀ ହେବା ନିମନ୍ତେ ଚେଷ୍ଟା କରୁ। ଈଶ୍ୱରଙ୍କର ସେହି ମହାନ ଶକ୍ତିର କାର୍ଯ୍ୟକୁ ନିଜ ଜୀବନରେ ଉପଲବ୍ଧି କରିବା ନିମନ୍ତେ ଚେଷ୍ଟା କରୁ। ପ୍ରିୟ ବନ୍ଧୁ, ଆଜି ଆମମାନେ ଏହି ବାକ୍ୟ ଶୁଣିବା ସଙ୍ଗେ ସଙ୍ଗେ ଯଦି ଆମେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ସେହି ପୁନରୁତ୍ଥାନରେ ବିଶ୍ୱାସ କରୁନା ବା ତାହାଙ୍କର ସେହି ପୁନରୁତ୍ଥାନର ଶକ୍ତି ଉପରେ ବିଶ୍ୱାସ କରୁନା, ତାହେଲେ ଏହି କାର୍ଯ୍ୟକ୍ରମ ଶୁଣିବା ଆମମାନଙ୍କ ଜୀବନ ନିମନ୍ତେ କିଛି ଲାଭ ନାହିଁ। କାରଣ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଏକମାତ୍ର ଭରସାର ବିଷୟ ହେଉଛି ସେହି ପୁନରୁତ୍ଥାନ, ଅର୍ଥାତ୍ ପ୍ରଭୁ ଯୀଶୁ ଯେପରି ମୃତ୍ୟୁରୁ ପୁନରୁତ୍ଥିତ ହେଲେ, ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନେ ମଧ୍ୟ ସେହିପରି ମୃତ୍ୟୁରୁ ପୁନରୁତ୍ଥିତ ହେବା ପାଇଁ ଯାଉଅଛନ୍ତି, ଯାହାକି ତାହାଙ୍କର ଆଗମନ ସମୟରେ। ଆଉ ତାହିଁ ହେଉଛି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଏକ ମହାନ ଭରସାର ବିଷୟ। ଆଜି ଏ ଜଗତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ମରିଗଲା ସେ ତରିଗଲା, କିନ୍ତୁ ତାହା ଠିକ୍ ନୁହେଁ। ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ମୃତ୍ୟୁ ଅନ୍ତ ନୁହେଁ, ମାତ୍ର ଅନନ୍ତକୁ ଯିବାର ଏକ ସୋପାନ। ଆଉ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଥାନ୍ତି, ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ପୁନରୁତ୍ଥାନରେ ବିଶ୍ୱାସ କରିଥାନ୍ତି, ଯେଉଁମାନେ ପ୍ରଭୁ ଯୀଶୁଙ୍କଠାରେ ଥାଇ ମରିଥାନ୍ତି, ସେମାନେ ସେହି ମୃତ୍ୟୁରୁ ପୁନରୁତ୍ଥିତ ହୋଇ ସେମାନେ ସେହି ଅନନ୍ତ ରାଜ୍ୟରେ ପ୍ରବେଶ କରିବେ। ତେଣୁ ପ୍ରିୟ ବନ୍ଧୁ, ଆଜି ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ତାହିଁ ହେଉଛି ଏକ ଭରସା ଯେ ଆମମାନେ ସେହି ପ୍ରଭୁ ଯୀଶୁଙ୍କ ପରି ମୃତ୍ୟୁରୁ ପୁନରୁତ୍ଥିତ ହୋଇ ତାହାଙ୍କ ସହିତ ମିଳିତ ହେବା, ଆମମାନେ ସେହି ସ୍ୱର୍ଗରାଜ୍ୟର ଅଧିକାରୀ ହେବା, ଆମମାନେ ସେହି ଅନନ୍ତ ଜୀବନର ଅଧିକାରୀ ହେବା, ଆମମାନେ ଅନନ୍ତକାଳ ସେହି ସ୍ୱର୍ଗରାଜ୍ୟରେ ରହିବା। ଆଉ ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁରୁ ପୁନରୁତ୍ଥିତ ହୋଇନାହାନ୍ତି, ତାହେଲେ ଆମମାନଙ୍କର ବିଶ୍ୱାସ ବୃଥା। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁରୁ ପୁନରୁତ୍ଥିତ ହୋଇଅଛନ୍ତି, ଆଉ ସେ ଆଜି ମଧ୍ୟ ଜୀବିତ, ଓ ସେ ଆମମାନଙ୍କୁ ମଧ୍ୟ ଜୀବିତ କରାଇଅଛନ୍ତି। ଆମମାନଙ୍କୁ ସେ ମୃତ୍ୟୁରୁ ଉଦ୍ଧାର କରି ଅନନ୍ତ ଜୀବନର ଅଧିକାରୀ କରାଇଛନ୍ତି। ଆଉ ଯଦିଓ ଆମମାନେ ଶାରୀରିକ ଭାବେ ଏହି ଜଗତ ମଧ୍ୟରେ ମୃତ୍ୟୁବରଣ କରିପାରୁ, ହଁ, ଆମମାନଙ୍କର ଶରୀର ମାଟିରେ ମିଶିଯାଇପାରେ, ମାତ୍ର ଆମମାନଙ୍କର ଆତ୍ମା ନୁହେଁ। ଆମମାନଙ୍କର ଆତ୍ମା ପ୍ରଭୁ ଯୀଶୁଙ୍କ ନିକଟକୁ ଯାଏ, ଯେହେତୁ ଆମମାନଙ୍କର ଆତ୍ମା ହେଉଛି ଅମର, ଆତ୍ମା କେବେ ମରେ ନା। ଆଉ ଆମମାନେ ଏକ ଗୌରମୟ ଶରୀରରେ ମୃତ୍ୟୁରୁ ପୁନରୁତ୍ଥିତ ହେବା ତାହାଙ୍କର ଆଗମନ ସମୟରେ, ଆଉ ଯାହାକି ଅକ୍ଷୟ ଶରୀର, ସେହି ଶରୀର କ୍ଷୟ ପାଇବ ନାହିଁ, ତାହା ହେଉଛି ଗୌରମୟ ଶରୀର, ଏକ ନୂତନ ଶରୀର। ଆଉ ଅନନ୍ତକାଳ ପର୍ଯ୍ୟନ୍ତ ଆମମାନେ ପ୍ରଭୁଙ୍କର ସହିତ ରହି ଆନନ୍ଦ କରିବା, ସେହି ସ୍ୱର୍ଗରାଜ୍ୟର ବିଭବକୁ ଆମମାନେ ଉପଲବ୍ଧି କରିବା, ଏହା କ'ଣ ଏକ ଚମତ୍କାର ବିଷୟ ନୁହେଁ କି? ଆମମାନେ ସମସ୍ତେ ମୃତ୍ୟୁକୁ ଡରୁ, ନୁହେଁ କି? ହଁ, ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଅଛି। ଜଗତରେ ଯେତେବେଳେ ଆମମାନେ ମାଂସର ଦେହ ଧାରଣ କରିଅଛୁ, ଏହି ରକ୍ତ ମାଂସର ଶରୀର ନିଶ୍ଚିତ ଭାବରେ ଦିନେ ନା ଦିନେ ମୃତ୍ୟୁବରଣ କରିବ, ଆଉ ଏହା ମାଟିରେ ଲୀନ ହୋଇଯିବ, କିନ୍ତୁ ଆତ୍ମା ଦାତାଙ୍କ ନିକଟକୁ ଆତ୍ମା ଫେରିଯିବ। କିନ୍ତୁ କିପରି? ସେହି ଆତ୍ମାଦାତାଙ୍କୁ ଚିହ୍ନିବାର ଅଛି, ସେହି ଆତ୍ମାଦାତାଙ୍କୁ ଗ୍ରହଣ କରିବାର ଅଛି, ସେହି ଆତ୍ମାଦାତାଙ୍କ ପରି ପବିତ୍ର ଜୀବନଯାପନ କରିବାକୁ ଅଛି, ତାହେଲେ ଆମମାନେ ସେହି ଆତ୍ମାଦାତାଙ୍କ ନିକଟକୁ ଫେରିଯାଇପାରିବା। ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କର ମଣ୍ଡଳୀକୁ ସେହି ମଧ୍ୟାକାଶରେ ସାକ୍ଷାତ କରିବା ପାଇଁ ବା ତାଙ୍କର ସେହି ବିଶ୍ୱାସୀ ମଣ୍ଡଳୀ ସହିତ ମିଳିତ ହେବା ପାଇଁ ଆସୁଅଛନ୍ତି। ଆଉ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ, ସେମାନେ ତାଙ୍କ ସହିତ ମିଳିତ ହେବେ, ସେ ମଧ୍ୟାକାଶରେ ମିଳିତ ହେବେ। ଏହା ଏକ ମହା ଆନନ୍ଦର ସମୟ ହେବ। ଏହା ଭାବିଲେ ବଡ଼ ଆଶ୍ଚର୍ଯ୍ୟ ଲାଗେ, ନୁହେଁ କି? ଯେଉଁ ପ୍ରଭୁ ଯୀଶୁଙ୍କୁ ବର୍ତ୍ତମାନ ଆମମାନେ ବିଶ୍ୱାସରେ ଗ୍ରହଣ କରିଅଛୁ, ତାହାଙ୍କୁ ଆମେ ସମ୍ମୁଖାସମ୍ମୁଖୀ ହୋଇ ଦେଖିବା, ତାହାଙ୍କ ସହିତ ରହିବା, ତାହାଙ୍କ ସହିତ ଆନନ୍ଦ କରିବା, ତାହାଙ୍କ ସହିତ ରାଜତ୍ୱ କରିବା, ତେଣୁ ପ୍ରିୟ ବନ୍ଧୁ, ଏହି ସୁଷମାଚାର ଶୁଣିବା ସଙ୍ଗେ ସଙ୍ଗେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷୀୟ ମୃତ୍ୟୁରେ ବିଶ୍ୱାସ କରନ୍ତୁ, ତାହାଙ୍କର ସେହି ପୁନରୁତ୍ଥାନରେ ବିଶ୍ୱାସ କରନ୍ତୁ, ତାହେଲେ ଆପଣ ମଧ୍ୟ ସେହି ଗୌରବ ଓ ଆନନ୍ଦର ଅଧିକାରୀ ହୋଇପାରିବେ। ପ୍ରିୟ ବନ୍ଧୁ, ସମୟ ଆଉ ସୁଯୋଗ ଥାଉ ଥାଉ ଆମମାନେ ପ୍ରଭୁ ଯୀଶୁଙ୍କର ନିକଟବର୍ତ୍ତୀ ହେଉ, ତାଙ୍କଠାରେ ବିଶ୍ୱାସ କରୁ, ତାହେଲେ ଆମମାନେ ମଧ୍ୟ ମୃତ୍ୟୁରୁ ପୁନରୁଦ୍ଧିତ ହୋଇ ସେ ଅନନ୍ତ ଜୀବନରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ସହିତ ରହି ସେ ସ୍ୱର୍ଗୀୟ ବିଭବର ଭାଗ୍ୟ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা, আমার কার্যক্রম নিয়মিত শুণুথবাৰু অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয়ে অধিক জাঁবার আগ্রহ লে অথবা উপাদেয় পুস্তক আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু odia.ttb@radio882.com। তেবে আজি পাই বিদায় দিন্তু। নমস্কার।